ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଲା ପ୍ରଚାର. ନିର୍ବାଚନୀ ର୍ୟାଲିଗୁଡ଼ିକରେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ. ଶିଶୁ ଚିକିତ୍ସାଳୟ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ. ସାମୁଦ୍ରିକ ଝଡ଼ ରେମାଲ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟଭାଗରେ ଆଜି ମଧ୍ୟରାତ୍ରରେ ସ୍ୱର୍ଶ କରିବ ସ୍ଥଳଭାଗ. ପପୁଆ ନ୍ୟୁଗିନିର କାଓକାଲାମଠାରେ ଭୂସ୍କଳନରେ 670 ଜଣ ମାଟି ତଳେ ଚାପି ହୋଇପଡ଼ିଛନ୍ତି ବୋଲି ଜାତିସଂଘର ଜଣେ ଅଧିକାରୀଙ୍କ ସୂଚନା. ଏବଂ ଆଉ କିଛି ସମୟ ପରେ ଚଳିତ ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମୁକାବିଲା. ଟସ୍ ଜିତି ବ୍ୟାଟିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି. ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ ଆସନ୍ତା ମାସ ପହିଲାରେ ଅନୁଷ୍ଠିତ ହେବ। 8 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 57 ଲୋକସଭା ଆସନ ଲାଗି ଏହି ପର୍ଯ୍ୟାୟରେ 904 ଜଣ ପ୍ରାର୍ଥୀ ସେମାନଙ୍କର ରାଜନୈତିକ ଭବିଷ୍ୟତ ପରୀକ୍ଷା କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମିର୍ଜାପୁର, ମାଉ ଏବଂ ବଂଶଗାଓଁଠାରେ ନିର୍ବାଚନୀ ର୍ୟାଲିଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ସ୍ୱଚ୍ଛ ନୀତି ଏବଂ ଦୃଢ଼ ଚିନ୍ତାଧାରା ଯୋଗୁଁ ଦେଶବାସୀ ସେମାନଙ୍କୁ ତୃତୀୟ ଥର ଲାଗି ସରକାର ଗଢ଼ିବାକୁ ସୁଯୋଗ ଦେବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି। ଉତ୍ତରପ୍ରଦେଶରେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମିର୍ଜାପୁର, ଚାନ୍ଦୌଲି, ଘାଜିପୁର ଏବଂ ଗୋରଖପୁରଠାରେ ଆୟୋଜିତ ଜନସମାବେଶଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବଭାରତ ଗଠନର ସ୍ୱପ୍ନ ସମ୍ଭବ ହୋଇପାରିବ। ଭାରତ ବିଶ୍ୱଶକ୍ତିରେ ପରିଣତ ହେବା ସହ ଗତ 10 ବର୍ଷରେ ସୀମା ସୁରକ୍ଷା ସୁଦୃଢ଼ ହୋଇପାରିଛି ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାଲେମପୁର ଏବଂ ବାଲିଆଠାରେ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ସରକାରଙ୍କ ଅମଳରେ ଦେଶରେ ମୁଦ୍ରାସ୍କୀତି ଏବଂ ବେକାରୀ ସମସ୍ୟାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି। ବିଜେପି ନେତୃତ୍ୱାଧୀନ ସରକାର ଚାଷୀଙ୍କୁ ତାଙ୍କର ପ୍ରକୃତ ପ୍ରାପ୍ୟ ପ୍ରଦାନ କରିବାରେ ଅସମର୍ଥ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବାରାଣସୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ବିଜେପି ସରକାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିହାରରେ ମଧ୍ୟ ଆଜି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଜେହାନବାଦ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଚଳିତ ନିର୍ବାଚନରେ ଏନ୍ଡିଏ ବହୁମତ ହାସଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଦେଶବାସୀଙ୍କ ବିଶ୍ୱାସ ରହିଛି ଏବଂ ଏନ୍ଡିଏ ଦେଶରେ ସ୍ଥିର ସରକାର ଦେଇପାରିବ ବୋଲି ସେମାନଙ୍କର ଆଶା ରହିଛି। ଆରାଠାରେ ମଧ୍ୟ ଶ୍ରୀ ନଡ୍ଡା ଏକ ନିର୍ବାଚନୀ ର୍ୟାଲିରେ ଯୋଗ ଦେଇଥିଲେ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଔରଙ୍ଗାବାଦର ଦାଉଦନଗରଠାରେ ନିର୍ବାଚନୀକୁ ସମ୍ବୋଧନ କରିଥିଲେ। ଏହାପରେ ଭଭୁଆଠାରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଇଣ୍ଡିମେଣ୍ଟର ପ୍ରାର୍ଥୀଙ୍କ ସପକ୍ଷରେ ମୋହଲିଆଠାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଛନ୍ତି। ସେହିପରି ଭିନ୍ନ ଭିନ୍ନ ନିର୍ବାଚନୀ ର୍ୟାଲିରେ ସିପିଆଇଏମ୍ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, ମନୋଜ ଝା ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ସିରମାଉର ଜିଲ୍ଲାର ନାହାନ୍ଠାରେ ଆଜି ଏକ ନିର୍ବାଚନୀ ର୍ୟାଲିରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଚଳିତ ନିର୍ବାଚନ ଭାରତର ଗଣତନ୍ତ୍ର ଇତିହାସରେ ପ୍ରଥମଥର ପାଇଁ ସମ୍ଭିଧାନକୁ ସୁରକ୍ଷା ଦେବା ଲକ୍ଷ୍ୟରେ କଂଗ୍ରେସ ଲଢ଼େଇ କରୁଛି। ସେ ଅଭିଯୋଗ କରି କହିଛନ୍ତି ହିମାଚଳ ପ୍ରଦେଶରେ ମୌସୁମୀ ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପାଣ୍ଠି ଯୋଗାଇ ପାରିନଥିଲେ। ଆଜି ହମିରପୁର ସଂସଦୀୟ କ୍ଷେତ୍ରର ଉନାଠାରେ ଏକ ନିର୍ବାଚନୀ ର୍ୟାଲିରେ ମଧ୍ୟ ଶ୍ରୀ ଗାନ୍ଧି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକ୍ସେନା ଶିଶୁ ଚିକିତ୍ସାଳୟ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ପୁଲିସ୍ କମିଶନରଙ୍କୁ ଶ୍ରୀ ସାକ୍ସେନା କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଉପରାଜ୍ୟପାଳ ପ୍ରତିଶ୍ରତି ଦେଇଛନ୍ତି। ଏହି ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟି 6 ଜଣ ନବଜାତକଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ 12 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ 6 ଜଣଙ୍କୁ ଅନ୍ୟତ୍ର ଚିକିତ୍ସା କରାଯାଉଛି। ଗତକାଲି ରାତି 11:30 ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁର ମଧ୍ୟଭାଗରେ ସାମୁଦ୍ରିକ ଝଡ଼ ରିମାଲ୍ ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ସ୍ୱର୍ଶ କରିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ପଶ୍ଚିମବଙ୍ଗ ସରକାର ବ୍ୟାପକ ରିଲିଫ୍ ଏବଂ ଥଇଥାନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସଚିବାଳୟ ନବାନ୍ନରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଆଜି ମଧ୍ୟାହ୍ନରୁ 21 ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷା ତଥା ସହାୟତା ଯୋଗାଇଦେବା ଲକ୍ଷ୍ୟରେ ନୌସେନା ପକ୍ଷରୁ 2ଟି ଜାହାଜକୁ ମୁତୟନ କରାଯାଇଛି। ପପୁଆ ନ୍ୟୁଗିନିର ଏଙ୍ଗା ପ୍ରଦେଶ ଅନ୍ତର୍ଗତ କାଉକାଲାମ୍ଠାରେ ଭୂସ୍କଳନ ଯୋଗୁଁ 670 ଜଣ ମାଟିତଳେ ଚାପି ହୋଇପଡ଼ିଥିବା ଆକଳନ କରାଯାଇଛି ବୋଲି ଜାତିସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜଧାନୀ ପୋର୍ଟ ମୋରେସ୍ବିଠାରେ 600 କିଲୋମିଟର ଦୂର କାଉକାଲାମ ଅଞ୍ଚଳରେ ଗତ ଶୁକ୍ରବାର ଭୋର୍ରୁ ଏହି ଭୂସ୍କଳନ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ 150ରୁ ଅଧିକ ବାସଗୃହ ପୋତି ହୋଇ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ପପୁଆ ନ୍ୟୁଗିନିର ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ର ମୁଖ୍ୟ ସେରେହାନ୍ ଅକ୍ଟୋପ୍ରାକ୍ କହିଛନ୍ତି ସେହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜଳପ୍ରବାହ ଯୋଗୁଁ ଜମି ଏବେ ବି ଭୂସ୍କଳନ ହେଉଛି। ପ୍ରଭାବିତ ଅଞ୍ଚଳରେ ପ୍ରାୟ 4,000 ଲୋକ ବସବାସ କରୁଥିଲେ ବୋଲି ସେ କହିଛନ୍ତି। G7 ରାଷ୍ଟ୍ରସମୂହର ଆର୍ଥିକ ବୈଠକରେ ବିଶ୍ୱ ଅର୍ଥନୈତିକ ଧାରା, ୟୁକ୍ରେନ୍ ପାଇଁ ଆର୍ଥିକ ସହାୟତା ଏବଂ ବହୁମୁଖୀ ବିକାଶ କ୍ଷେତ୍ରରେ ବ୍ୟାଙ୍କର ଉପଯୋଗିତା ଉପରେ ଆଲୋଚନା ହୋଇଛି। ଇଟାଲୀର ଟ୍ରେସାଠାରେ ଏହି ତିନିଦିନିଆ ବୈଠକ ଗତକାଲି ଶେଷ ହୋଇଛି। G7 ରାଷ୍ଟ୍ରସମୂହର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନେ ଏଥିରେ ଯୋଗଦେଇ ଏକାଧିକ ଆହ୍ୱାନର ମୁକାବିଲା କରିବାରେ ବିଶ୍ୱ ଅର୍ଥନୀତି ଆଶାଠାରୁ ଅଧିକ ସ୍ଥିରତା ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ଶ୍ରମ ବଜାର ଅପେକ୍ଷାକୃତ ଭାବେ ଦୃଢ଼ ରହିଛି ଏବଂ ମୁଦ୍ରାସ୍କୀତି ଦର ହ୍ରାସ ପାଉଛି ବୋଲି ବୈଠକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ଅର୍ଥନୈତିକ ନୀତି ଏବଂ ନିରାପତ୍ତା ପ୍ରସଙ୍ଗକୁ ନେଇ ପ୍ରତିବର୍ଷ G7 ରାଷ୍ଟ୍ରସମୂହର ବୈଠକ ଅନୁଷ୍ଠିତ ହୋଇଥାଏ। କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଦସ୍ୟ ଅଛନ୍ତି। ଆନ୍ତର୍ଜାତିକ ନକଲ ଟେଲିଫୋନ୍ କଲ୍କୁ ରୋକିବା ପାଇଁ ସରକାର ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଞ୍ଚାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହି ନକଲି କଲ୍ଗୁଡ଼ିକ ସ୍ପୁଫିଂ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତୀୟଙ୍କ ପାଖକୁ ଆସୁଛି। ଭାରତୀୟ ମୋବାଇଲ୍ ନମ୍ଘର ବ୍ୟବହାର କରି ଏଭଳି କଲ୍ ଆସୁଥିବାରୁ ଜନସାଧାରଣ ଠକେଇରେ ପଡୁଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଟେଲିକମ୍ ବିଭାଗ ସହ ମିଳିତ ଭାବେ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏହି ନକଲି କଲ୍ଗୁଡ଼ିକୁ ଚିହ୍ନଟ କରିବା ସହ ଏହାକୁ ରୋକିବା ଲାଗି ପଦକ୍ଷେପ ନେବେ। ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆସନ୍ତାକାଲି ରାତି 9:30 ସିଧାସଳଖ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମର ଶୀର୍ଷକ ରହିଛି ବର୍ଷା ଜଳ ସଂରକ୍ଷଣ। ଏଥିରେ ଜାତୀୟ ଗଙ୍ଗା ସଫେଇ ମିଶନର ପୂର୍ବତନ ମହାନିର୍ଦ୍ଦେଶକ ଜି ଅଶୋକ କୁମାର ଏବଂ ଜାତୀୟ ଜଳ ମିଶନର ମିଶନ ନିର୍ଦ୍ଦେଶକ ଅର୍ଚ୍ଚନା ବର୍ମା ବିଶେଷଜ୍ଞ ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତା ଟେଲିଫୋନ୍ ମାଧ୍ୟମରେ ସିଧାସଳଖ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିପାରିବେ। ଟେଲିଫୋନ୍ ନମ୍ଘରଗୁଡ଼ିକ ହେଉଛି 01123421050 ଏବଂ 01123414444। ହ୍ୱାଟ୍ସଆପ୍ ନମ୍ଘର 9289094044 ମାଧ୍ୟମରେ ମଧ୍ୟ ମେସେଜ୍ କରିପାରିବେ। ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ସେହିପରି ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଜେଦାହଠାରେ ପହଞ୍ଚିଥିବା ପ୍ରଥମ ପର୍ଯ୍ୟାୟ ଭାରତୀୟ ହଜ୍ ତୀର୍ଥଯାତ୍ରୀମାନେ ଆଜି ମକ୍କାକୁ ଦ୍ରୁତଗାମୀ ହର୍ମେନ୍ ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ତୀର୍ଥଯାତ୍ରୀଙ୍କୁ ଅଧିକ ସହଜ ଏବଂ ଆରାମଦାୟକ ସେବା ଯୋଗାଇଦେବା ଲକ୍ଷ୍ୟରେ ଜେଦାହସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସାଉଦି କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯାଉଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏହି ମୁକାବିଲା ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍ ଧରିଲା ପ୍ରଚାର। ନିର୍ବାଚନୀ ର୍ୟାଲିଗୁଡ଼ିକରେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ। ଶିଶୁ ଚିକିତ୍ସାଳୟ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ। ସାମୁଦ୍ରିକ ଝଡ଼ ରେମାଲ ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରା ମଧ୍ୟଭାଗରେ ଆଜି ମଧ୍ୟରାତ୍ରରେ ସ୍ୱର୍ଶ କରିବ ସ୍ଥଳଭାଗ। ଆଉ କିଛି ସମୟ ପରେ ଚଳିତ ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମୁକାବିଲା। ଟସ୍ ଜିତି ବ୍ୟାଟିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପଭି।